ମାନେ ଆରତୀ ନାୟକ ମୁଁ ଶ୍ରୀବାର ତପବନ ବସ୍ତିରୁ କହୁଛି। ଆମର ଏଠି ପାଣିର ବହୁତ ଅସୁବିଧା ରହୁଛି, ବହୁତ କମ୍ ପାଣି ଆସୁଛି ଯୋଉଟାକି ଆମ ପାଇଁ ସଫିସିଏଣ୍ଟ ନୁହଁ। ପାଣି ପାଇଁ ଆମେ ବହୁତ ହଇରାଣ ହଉଛୁ। ଆମ ଘର ପାଖରେ ଥିବା ଯୋଉ ସ୍ଲାବ ଗୁରା ଅଛି ଡ୍ରେନ, ତାର ସ୍ଲାବ ଗୁରା ସବୁ ଭାଙ୍ଗି ଯାଇଛି। ତା ଭିତରେ କେତେବେଳେ ଛୁଆ ପିଲା ସବୁ ଖେଳୁଛନ୍ତି, କେତେବେଳେ ଖସି ପଡିବେ କି କିଛି ହବ, କିଛି ଠିକରେ ଜଣା ବି ପଡୁନି। ବହୁତ ହଇରାଣ ଅସୁବିଧା ଆମେ ସମ୍ମୁଖୀନ କରୁଛୁ। ସେଥିପାଇଁ ଦୟାକରି ଯଦି ୟାର କିଛି ମରାମତି କରନ୍ତି ତାହେଲେ ବହୁତ ଭଲ ହୁଅନ୍ତା।